ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଜଳବାୟୁ ପ୍ରତିରୋଧୀ ତଥା ଉତ୍ପାଦନକ୍ଷମ ସହରାଞ୍ଚଳ ନିର୍ମାଣ ଦିଗରେ ସହରାଞ୍ଚଳ ଚ୍ୟାଲେଞ୍ଜ ଫଣ୍ଡ ସହାୟକ ହେବ, କହିଲେ ପ୍ରଧାନମନ୍ତ୍ରୀ। ଗୁଜରାଟ ଗାନ୍ଧୀନଗରଠାରେ ଆଜି ଦେଶର ପ୍ରଥମ କେନ୍ଦ୍ରୀୟ ବ୍ୟାଙ୍କ ଡିଜିଟାଲ ମୁଦ୍ରା ଆଧାରିତ ସାଧାରଣ ବଣ୍ଟନ ବ୍ୟବସ୍ଥାର ଶୁଭାରମ୍ଭ କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ମହାଶିବରାତ୍ରି ପର୍ବ ଉପଲକ୍ଷେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ। ନୂଆଦିଲ୍ଲୀରେ ଆସନ୍ତାକାଲିଠାରୁ ଆରମ୍ଭ ହେବ ଭାରତ କୃତ୍ରିମ ବୁଦ୍ଧିମତା ପ୍ରଭାବ ସମ୍ମିଳନୀ ଏବଂ ଆଇସିସି ପୁରୁଷ ଟି20 କ୍ରିକେଟ୍ ବିଶ୍ୱକପ୍ରେ ଆଜି ଅନୁଷ୍ଠିତ ହେବ ଭାରତ ପାକିସ୍ତାନ ମଧ୍ୟରେ ମ୍ୟାଚ୍। ସହରାଞ୍ଚଳ ଚ୍ୟାଲେଞ୍ଜ ଫଣ୍ଡ ଗଠନ କରିବା ଲାଗି କ୍ୟାବିନେଟ୍ର ସ୍ୱୀକୃତିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଶଂସା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ଏହି ପାଣ୍ଠି ଗଠନ ଦ୍ୱାରା ବେସରକାରୀ ଯୋଗଦାନ ଏବଂ ନାଗରିକ ସମର୍ଥିତ ସଂସ୍କାର କାର୍ଯ୍ୟ ବୃଦ୍ଧି ପାଇବ। ସୂଚନାଯୋଗ୍ୟ, ଅର୍ବାନ୍ ଚ୍ୟାଲେଞ୍ଜ ଫଣ୍ଡ ହେଉଛି କେନ୍ଦ୍ର ସରକାରଙ୍କ ଦ୍ୱାରା ଗଠିତ ଏକ କେନ୍ଦ୍ରୀୟ ପାଣ୍ଠି। ଏହା ଦେଶର ଅର୍ଥନୈତିକ ଅଭିବୃଦ୍ଧିକୁ ଦୃଷ୍ଟିରେ ରଖି ଆରମ୍ଭ କରାଯାଇଛି। ପ୍ରାରମ୍ଭିକ ଭାବେ ଏହି ପାଣ୍ଠିକୁ 1,00,000 କୋଟି ଟଙ୍କାର ସହାୟତା ପ୍ରଦାନ କରାଯାଇଛି। ବିଶେଷ କରି ଜଳବାୟୁ ପ୍ରତିରୋଧୀ, ଉତ୍ପାଦନକ୍ଷମ ସହରାଞ୍ଚଳ ନିର୍ମାଣ ଦିଗରେ ଏହି ଅର୍ଥ ବ୍ୟୟ କରାଯିବ। 2025-26 ଆର୍ଥିକ ବର୍ଷରୁ 2030-31 ଆର୍ଥିକ ବର୍ଷ ପର୍ଯ୍ୟନ୍ତ ଏହି ଫଣ୍ଡ କାର୍ଯ୍ୟକ୍ଷମ ରହିବ। ଆସନ୍ତା 5 ବର୍ଷରେ ଏହି ଫଣ୍ଡରେ ମୋଟ ବିନିଯୋଗ ପରିମାଣ 4,00,000 କୋଟି ଟଙ୍କା ହେବ ବୋଲି କୁହାଯାଇଛି। ଆସାମର ବ୍ରହ୍ମପୁତ୍ର ନଦୀ ତଳେ ଦେଶର ପ୍ରଥମ ଯୁଗ୍ମ ଟ୍ୟୁବ୍ ରାସ୍ତା ତଥା ରେଳ ସୁଡ଼ଙ୍ଗ ପ୍ରକଳ୍ପକୁ କେନ୍ଦ୍ର ସରକାର ଅନୁମୋଦନ କରିଛନ୍ତି। 33.7 କିଲୋମିଟର ଲମ୍ବ 4-ଲେନ୍ ପ୍ରବେଶ ନିୟନ୍ତ୍ରଣ ସହ ନଦୀ ତଳେ 15.79 କିଲୋମିଟର ଟ୍ୟୁବ୍ ଟନେଲ୍ ନିର୍ମାଣ କରାଯିବ। ଆର୍ଥିକ ବ୍ୟାପାର କ୍ୟାବିନେଟ୍ କମିଟି ଏହି ପ୍ରକଳ୍ପକୁ ସ୍ୱୀକୃତି ପ୍ରଦାନ କରିଛନ୍ତି। ଏଥିଲାଗି 18,662 କୋଟି ଟଙ୍କା ପ୍ରାଥମିକ ଭାବେ ବ୍ୟୟ କରାଯିବ। ସୂଚନା ଅନୁଯାୟୀ ଏହି ରାସ୍ତା ଜାତୀୟ ରାଜପଥ 15 ଗୋହପୁର ସହ ଜାତୀୟ ରାଜପଥ 715 ଆସାମର ନୁମାଲିଗଡ଼କୁ ସଂଯୋଗ କରିବ। ଏହାଫଳରେ ଆସାମର 2 ସହର ମଧ୍ୟରେ ଦୂରତା 240 କିଲୋମିଟରରୁ 34 କିଲୋମିଟରକୁ ହ୍ରାସ ପାଇବ ଏବଂ ଏହାର ଯାତ୍ରା ସମୟ 6 ଘଣ୍ଟା ପରିବର୍ତ୍ତେ 20 ମିନିଟ୍ ହେବ। ସୂଚନା ଅନୁଯାୟୀ ଏହି ନଦୀ ତଳେ ନିର୍ମାଣ ହେବାକୁ ଥିବା ରାସ୍ତା ଆସାମ, ଅରୁଣାଚଳ ପ୍ରଦେଶ, ନାଗାଲାଣ୍ଡ ଓ ଅନ୍ୟାନ୍ୟ ଉତ୍ତର ପୂର୍ବ ରାଜ୍ୟ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ। ବିଶ୍ୱର ଏହା ଦ୍ୱିତୀୟ ଜଳ ରାସ୍ତା ସହ ରେଳ ସୁଡ଼ଙ୍ଗ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଉତ୍ତର ପୂର୍ବାଞ୍ଚଳରେ ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଦିଗରେ ଏହି ପ୍ରକଳ୍ପର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ। ଏହି ପ୍ରକଳ୍ପ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ 80,00,000 କାର୍ଯ୍ୟଦିବସ ସୃଷ୍ଟି କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି, କେନ୍ଦ୍ର ସରକାର ରେଳ, ରାସ୍ତା, ଭିତ୍ତିଭୂମି ଏବଂ ସଂଯୋଗୀକରଣ କ୍ଷେତ୍ରରେ ଅନେକଗୁଡ଼ିଏ ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି। ସେହି ପ୍ରକଳ୍ପଗୁଡ଼ିକ ମଧ୍ୟରେ କସରା ମନମାଦ ତୃତୀୟ ଏବଂ ଚତୁର୍ଥ ଲାଇନ୍, ଦିଲ୍ଲୀ ଅମ୍ବାଲା ତୃତୀୟ ଏବଂ ଚତୁର୍ଥ ଲାଇନ୍ ଏବଂ ବଲାରୀ କୋଷାପେଟ୍ର ତୃତୀୟ ଓ ଚତୁର୍ଥ ଲାଇନ୍ ରହିଛି। ଏହି ମଲ୍ଟିଟ୍ରାକିଂ ପ୍ରକଳ୍ପ 97,00,000 ଜନସଂଖ୍ୟା ବିଶିଷ୍ଟ ପ୍ରାୟ 3,902 ଗ୍ରାମକୁ ସଂଯୋଗୀକରଣ ବୃଦ୍ଧି କରିବ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ଗୁଜରାଟ ଗାନ୍ଧୀନଗର ମହାତ୍ମା ମନ୍ଦିରରେ ଭାରତର ପ୍ରଥମ କେନ୍ଦ୍ରୀୟ ବ୍ୟାଙ୍କ ଡିଜିଟାଲ ମୁଦ୍ରା ଆଧାରିତ ସାଧାରଣ ବଣ୍ଟନ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି। ନିଜ ଅଭିଭାଷଣରେ ଶ୍ରୀ ଶାହା କହିଛନ୍ତି, ଯେଉଁଭଳି ଭାବେ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତରଣ ଯୋଜନା ଯୋଗୁଁ ଦେଶରେ 15,00,000 କୋଟି ଟଙ୍କା ସଞ୍ଚୟ କରାଯାଇପାରିଲା, ଏହି ବ୍ୟବସ୍ଥାରେ କୌଣସି ପ୍ରକାରର ଅନିୟମିତତା ସୃଷ୍ଟି ହେବ ନାହିଁ। କଂଗ୍ରେସ ଦଳକୁ ସମାଲୋଚନା କରି ଶ୍ରୀ ଶାହା କହିଛନ୍ତି, କଂଗ୍ରେସ ସରକାର ବର୍ଷକୁ 1 ଥର କୃଷକମାନଙ୍କୁ ରିହାତି ପ୍ରଦାନ କରୁଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 10 ବର୍ଷ ହେବ କୃଷକମାନଙ୍କୁ ପ୍ରତ୍ୟେକ ବର୍ଷ 6,000 ଟଙ୍କା ଲେଖାଏଁ ପ୍ରଦାନ କରିଆସୁଛନ୍ତି। ଗୁଜରାଟ ସରକାରଙ୍କ ଏହି ଡିଜିଟାଲ ମୁଦ୍ରା ପଦକ୍ଷେପର ଲକ୍ଷ୍ୟ ହେଉଛି ଖାଦ୍ୟଶସ୍ୟ ବଣ୍ଟନକୁ ଅଧିକ ସ୍ୱଚ୍ଛ କରିବା। ଏହି କାର୍ଯ୍ୟକ୍ରମରେ ରାଜ୍ୟର ଖାଦ୍ୟ ସୁରକ୍ଷା ନେଟୱାର୍କକୁ ସୁଦୃଢ଼ କରିବା ପାଇଁ ଶସ୍ୟ ଏଟିଏମ୍ ଏବଂ ସ୍ୱତନ୍ତ୍ର ପୁଷ୍ଟି ସାଧନ ଅଭିଯାନ ମଧ୍ୟ ପ୍ରଚଳନ କରାଯାଇଛି। ଉଦ୍ବୋଧନ ଦେଇ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି,
ୟୁରୋପିଆନ ୟୁନିୟନ କେ ସାଥ ହୁଏ ଏଫଟିଏ ଅର୍ ଆମେରିକାନ ଟ୍ରେଡ୍ ଡିଲ୍ ଦୋନୋ ସମଝୌତେ ମେ କିସାନୋ କୋ ପୂର୍ଣ୍ଣତୟା ନରେନ୍ଦ୍ର ମୋଦି ଜି ନେ ସୁରକ୍ଷିତ କିୟା ହେ କିସି କୋ ଚିନ୍ତା କରନେ କି ଜରୁରତ ନାହିଁ। ମେ ଆଜ ଫିର ସେ ଏକ ବାର ଭାରତ କେ ମଛୁଆରୋ କୋ, ଭାରତ କେ ପଶୁପାଲକୋ କୋ ଅର୍ ଭାରତ କେ କିସାନୋ କୋ ଆଶ୍ୱସ୍ତ କରନା ଚାହତା ହୁଁ କି କଭି ଭି ଆପକେ ହିତୋ କେ ସାଥ ସମଝୌତା ଭାରତୀୟ ଜନତା ପାର୍ଟି କେ ନେତା ନରେନ୍ଦ୍ର ମୋଦି କରହି ନେଇ ସକତେ।
ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପବିତ୍ର ମହାଶିବରାତ୍ରୀ ପର୍ବ ଉପଲକ୍ଷେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ୍ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କହିଛନ୍ତି, ସମସ୍ତ ଦେଶବାସୀଙ୍କ ମଙ୍ଗଳ କାମନା ଲାଗି ସେ ପ୍ରଭୁ ଶିବଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି। ଦେଶ ବିକାଶର ପଥରେ ଏଭଳି ଅଗ୍ରସର ହୋଇଥାଉ ବୋଲି ସେ ଆଶା ପ୍ରକାଶ କରିଛନ୍ତି। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ୍ କହିଛନ୍ତି, କାଶୀରୁ ରାମେଶ୍ୱରମ୍ ପର୍ଯ୍ୟନ୍ତ ଅତ୍ୟନ୍ତ ଶ୍ରଦ୍ଧା ଓ ଭକ୍ତି ସହକାରେ ମହାଶିବରାତ୍ରୀ ପର୍ବ ପାଳନ କରାଯାଉଛି। ଏହି ଅବସରରେ ସେ ସମସ୍ତ ନାଗରିକଙ୍କ ସୁଖ ସମୃଦ୍ଧି ଓ ଉତ୍ତମ ସ୍ୱାସ୍ଥ୍ୟ କାମନା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ବାର୍ତ୍ତାରେ ଶିବରାତ୍ରିରେ ଦେଶର ବିକାଶ କାମନା କରିଛନ୍ତି। ଲୋକସଭା ବାଚସ୍ପତି ଓମ୍ ବିର୍ଲା, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ମଧ୍ୟ ମହାଶିବରାତ୍ରୀ ଉପଲକ୍ଷେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଭାରତ କୃତ୍ରିମ ବୁଦ୍ଧିମତା ପ୍ରଭାବ ସମ୍ମିଳନୀ 2026 ସ୍ୱାସ୍ଥ୍ୟ, ସେବା, କୃଷି ଏବଂ ପ୍ରଶାସନ କ୍ଷେତ୍ରରେ ସମାଧାନର ସୂତ୍ର ବାହାର କରିବ। ଆସନ୍ତାକାଲି ନୂଆଦିଲ୍ଲୀରେ ଏହି ସମ୍ମିଳନୀ ଆରମ୍ଭ ହେବ। ସମ୍ମିଳନୀ ପୂର୍ବରୁ ତିନୋଟି କାର୍ଯ୍ୟକ୍ରମ ପାଇଁ ପ୍ରତିଯୋଗୀ ଚୟନ କରାଯାଉଛି। ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ 60 ଦେଶର 4,650 ଆବେଦନ ମିଳିଛି, ଯେଉଁଥିରେ ବିଦେଶୀ ପ୍ରତିଯୋଗୀମାନେ ମଧ୍ୟ ଭାଗ ନେଇଛନ୍ତି। ଏହି ସମ୍ମିଳନୀରେ ଏଆଇ ବିଶେଷଜ୍ଞଙ୍କ ସମେତ ଶିଳ୍ପ ନେତୃତ୍ୱମାନେ ଯୋଗଦେଇ 70 ଟିମ୍ ଗଠନ କରିବେ। ସମ୍ପୃକ୍ତ ଟିମ୍ଗୁଡ଼ିକ ସମ୍ମିଳନୀରେ ସେମାନଙ୍କ କାର୍ଯ୍ୟଦକ୍ଷତା ପ୍ରଦର୍ଶନ କରିବେ। ମଙ୍ଗଳବାର ଦିନ ଭାରତ ମଣ୍ଡପମ୍ ଏବଂ ସୁଷମା ସ୍ୱରାଜ ଭବନରେ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଭାରତୀୟ ସେନାର ସିଗ୍ନାଲ କର୍ପସ୍ ଆଜି ତା'ର 116ତମ ପ୍ରତିଷ୍ଠା ଦିବସ ପାଳନ କରୁଛି। 1911 ଆଜିର ଦିନରେ ପ୍ରତିଷ୍ଠା ହୋଇଥିବା ସିଗ୍ନାଲ କର୍ପସ୍ ଭାରତୀୟ ସେନାର ଯୋଗାଯୋଗ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିବା ସହ ଆଧୁନିକ ଯୋଗାଯୋଗ କୌଶଳ ଉପଯୋଗ କରିବା କ୍ଷେତ୍ରରେ ସମର୍ଥ ବୋଲି ଜଣାପଡ଼ିଛି। ମୁଖ୍ୟ ସିଗ୍ନାଲ ଅଧିକାରୀ ଲେଫ୍ଟନାଣ୍ଟ ଜେନେରାଲ ବିବେକ ଡୋଗ୍ରା କହିଛନ୍ତି, ଆଜିର ସମାଜ ଜାତୀୟ ସୁରକ୍ଷା ଉଦ୍ଦେଶ୍ୟକୁ ଆଗକୁ ନେବା ଲାଗି ସେନା କର୍ପସ୍ ପ୍ରସ୍ତୁତ ରହିଛି। ସେ କହିଛନ୍ତି, ଅପରେସନ୍ ସିନ୍ଦୁର ସମୟରେ ସିଗ୍ନାଲ ୟୁନିଟ୍ଗୁଡ଼ିକ ଜଟିଳ ପରିସ୍ଥିତିରେ ଉତ୍ତମ କାର୍ଯ୍ୟ କରିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହେରଥ ପୋସ୍ତେ ପର୍ବ ଅବସରରେ କାଶ୍ମୀର ପଣ୍ଡିତ ସମ୍ପ୍ରଦାୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ଏହି ପର୍ବ କାଶ୍ମୀର ପଣ୍ଡିତ ସମ୍ପ୍ରଦାୟର ସମୃଦ୍ଧ ସଂସ୍କୃତିକୁ ପ୍ରତିଫଳିତ କରିଥାଏ। ଏହି ଅବସରରେ ହେରଥ ପୋସ୍ତେ ପର୍ବ ସମସ୍ତଙ୍କ ଜୀବନରେ ସୁଖଶାନ୍ତି ଭରିଦେବା ସହ ସଫଳତାର ନୂଆ ରାସ୍ତା ଦେଖାଉ ବୋଲି ଶ୍ରୀ ମୋଦି କାମନା କରିଛନ୍ତି। ଶିଶୁମାନଙ୍କ କ୍ଷେତ୍ରରେ ଦେଖାଦେଉଥିବା କର୍କଟ ରୋଗର ଭୟାବହତା ପ୍ରତି ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆଜି ବିଶ୍ୱ ଅନ୍ତର୍ଜାତୀୟ ଶିଶୁ କର୍କଟ ଦିବସ ପାଳନ କରାଯାଉଛି। ସଚେତନତା ସୃଷ୍ଟି ସହ କର୍କଟ ରୋଗରେ ପୀଡ଼ିତ ଶିଶୁ ଏବଂ ସେମାନଙ୍କ ପରିବାର ପ୍ରତି ସମର୍ଥନ ପ୍ରକାଶ କରିବା ଆଜିର ଦିବସର ହେଉଛି ଉଦ୍ଦେଶ୍ୟ। ଏହାକୁ ଲୋକମାନଙ୍କ ନିକଟରେ ପହଞ୍ଚାଇବା ଉଦ୍ଦେଶ୍ୟରେ ଦିଲ୍ଲୀସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ ଏବଂ ଭାରତୀୟ ରାଜସ୍ୱ ସେବା ମହିଳା ସଂଘ ମିଳିତ ଭାବେ ଏକ ପଦଯାତ୍ରାର ଆୟୋଜନ କରିଥିଲେ। ଆକାଶବାଣୀ ସମାଚାର ସହିତ ସ୍ୱତନ୍ତ୍ର ଆଲୋଚନାରେ ନୂଆଦିଲ୍ଲୀ ଏମ୍ସର ଶିଶୁ ରୋଗ ବିଶେଷଜ୍ଞ କହିଛନ୍ତି, ଶିଶୁମାନଙ୍କ କ୍ଷେତ୍ରରେ ହେଉଥିବା କର୍କଟ ରୋଗର ଚିହ୍ନଟ, ଚିକିତ୍ସା ଏବଂ ଦୀର୍ଘକାଳୀନ ଅନୁସରଣ ଯତ୍ନର ଗୁରୁତ୍ୱ ଉପରେ ନିର୍ଭର କରିଥାଏ। ଆଇସିସି ପୁରୁଷ ଟି20 କ୍ରିକେଟ୍ ବିଶ୍ୱକପ୍ରେ ଆଜି ସନ୍ଧ୍ୟା 7 ଶ୍ରୀଲଙ୍କାର ଆର୍ ପ୍ରେମଦାସା ଷ୍ଟାଡିୟମ୍ରେ ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଉଭୟ ଟିମ୍ 2 ଲେଖାଏଁ ମ୍ୟାଚ୍ରେ ବିଜୟ ଲାଭ କରି ସମାନ ସଂଖ୍ୟକ 4 ଲେଖାଏଁ ହାସଲ କରିଛନ୍ତି। ଆଜିର ପ୍ରଥମ ମ୍ୟାଚ୍ ନେପାଳ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମ୍ରେ ଚାଲିଛି। ୱେଷ୍ଟଇଣ୍ଡିଜ୍ ଟସ୍ ଜିତି ନେପାଳକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ନେପାଳ ନିର୍ଦ୍ଧାରିତ 20 ଓଭରରେ 8 ୱିକେଟ୍ ହରାଇ 133 ରନ୍ ସଂଗ୍ରହ କରିଛି। 134 ରନ୍ ବିଜୟ ଲକ୍ଷ୍ୟକୁ ପିଛା କରି ୱେଷ୍ଟଇଣ୍ଡିଜ୍ ଖବର ପ୍ରସ୍ତୁତ ହେଲା ବେଳକୁ 13 ଓଭର ସୁଦ୍ଧା ଗୋଟିଏ ୱିକେଟ୍ ହରାଇ 112 ରନ୍ ସଂଗ୍ରହ କରିଛି। ଅପରାହ୍ନ 3 ଚେନ୍ନାଇର ଏମ୍ଏ ଚିଦାମ୍ବରମ୍ ଷ୍ଟାଡିୟମ୍ରେ ଆମେରିକା ଓ ନାମ୍ବିଆ ମଧ୍ୟରେ ଦ୍ୱିତୀୟ ମ୍ୟାଚ୍ ଖେଳାଯିବ। କ୍ରିକେଟ୍ରେ ଆଜି ଅପରାହ୍ନରେ ସିଡ୍ନୀରେ 3 ମ୍ୟାଚ୍ ବିଶିଷ୍ଟ ସିରିଜ୍ର ପ୍ରଥମ ଟି20 ଆନ୍ତର୍ଜାତୀୟ ମ୍ୟାଚ୍ରେ ଭାରତ ଏବଂ ଅଷ୍ଟ୍ରେଲିଆ ମହିଳା ଦଳ ଅବତୀର୍ଣ୍ଣ ହୋଇଛନ୍ତି। ହରମନପ୍ରୀତ କୌର ଭାରତୀୟ ମହିଳା ଦଳର ନେତୃତ୍ୱ ନେଉଛନ୍ତି। ଭାରତ ମହିଳା ଦଳ ଗତ ଡିସେମ୍ବରରେ ଶ୍ରୀଲଙ୍କା ବିପକ୍ଷରେ 5-0 ସିରିଜ୍ ବିଜୟ ହାସଲ କରିଥିବା ବେଳେ ଏବେ ଟି20 ବିଶ୍ୱକପ୍ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ମୁଖ୍ୟ ସମ୍ବାଦ ପୁଣିଥରେ, ଜଳବାୟୁ ପ୍ରତିରୋଧୀ ତଥା ଉତ୍ପାଦନକ୍ଷମ ସହରାଞ୍ଚଳ ନିର୍ମାଣ ଦିଗରେ ସହରାଞ୍ଚଳ ଚ୍ୟାଲେଞ୍ଜ ଫଣ୍ଡ ସହାୟକ ହେବ, କହିଲେ ପ୍ରଧାନମନ୍ତ୍ରୀ। ଗୁଜରାଟ ଗାନ୍ଧୀନଗରଠାରେ ଆଜି ଦେଶର ପ୍ରଥମ କେନ୍ଦ୍ରୀୟ ବ୍ୟାଙ୍କ ଡିଜିଟାଲ ମୁଦ୍ରା ଆଧାରିତ ସାଧାରଣ ବଣ୍ଟନ ବ୍ୟବସ୍ଥାର ଶୁଭାରମ୍ଭ କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ମହାଶିବରାତ୍ରୀ ପର୍ବ ଉପଲକ୍ଷେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ। ନୂଆଦିଲ୍ଲୀରେ ଆସନ୍ତାକାଲିଠାରୁ ଆରମ୍ଭ ହେବ ଭାରତ କୃତ୍ରିମ ବୁଦ୍ଧିମତା ପ୍ରଭାବ ସମ୍ମିଳନୀ ଏବଂ ଆଇସିସି ପୁରୁଷ ଟି20 କ୍ରିକେଟ୍ ବିଶ୍ୱକପ୍ରେ ଆଜି ଅନୁଷ୍ଠିତ ହେବ ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ୍। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ ଲଗ୍ଅନ୍ କରିପାରିବେ ନ୍ୟୁଜ୍ ଅନ୍ AIR.gov.in ୱେବ୍ସାଇଟ୍।